ମା ସମଲେଶ୍ୱରୀ ପ୍ରଡକ୍ସନ୍ ଆଉ ଗୋଜେନ୍ଦ୍ର ବେନିଆଣୀ ଭିତରେ ମୁକ୍ତି ଲାଭ କଲା ନୂଆ ସମ୍ବଲପୁରୀ ଗୀତ ଧଙ୍ଗରା ରଷିଆ। ଏ ଗୀତକେ ଲେଖିଛନ୍ ଝରେଲପଦର ଗାଁର ଗଜାନନ ବାଗ, ସଙ୍ଗୀତ ଦେଇଛନ୍ ଲଗନ ତପନ। ଏ ଗୀତକେ ମୁଇଁ ନିଜେ ଗୋଜେନ୍ଦ୍ର ବେନିଆ ଗାଉଛେ। ବ୍ୟବସ୍ଥାପନା କରିଛନ୍ ଗୋକୁଲ ନାଗ ଆଉ ଲୋଚନ କୁମାର। ଏଥି ସହଯୋଗ କରିଛନ୍ ଆମର ଦିଲବଦାର ଦିଲ ମେଲୋଡି ପାର୍ଟିର ଅର୍ଜୁନ ସୁନା, ବିଘ୍ନ ସାହୁ, ନବୀନ ବାରିକ। ନମସ୍କାର। ଆମେ ଝରେଲ ପଦରିଆ ଦିବାଲା ରସିଆ ତୁମର ଗାଲେ ଚିନି ଦେ ମୁନ। ଆମେ ବରୁଆ ମୁଡ଼ିଆ ଆବାରା ରସିଆ ତୁମର ଗୀତି ଦେ ମୁନ। ଆରେ ଆମେ ଝରେଲ ପଦରିଆ ଦିବାଲା ରସିଆ ରେ ତୁମର ଗାଲେ ଚୁମି ଦେ ମୁନ। ଆମେ ବରୁଆ ମୁଡ଼ିଆ ଅବଲା ରସିଆ ତୁମର କଥା ନାହିଁ ମାନ।
করিছ বলি গা মুহকে দেশ ফুলে জরেল পদরিয়া অগলা রসিয়া গাতে নাই মানু নামে বরুয়া মুড়িয়া দিবানা রসিয়া গোবর পিছা নাই ছাড়ু নামে জরেল পদরিয়া গজানর রসিয়া গোদিনর বেলে উঠেই নেমু না।